ଓମ୍ ଶାନ୍ତି 11/1/2025 ସକାର ମହାବାକ୍ୟ ବାବା କହିଲେ ମିଠେ ବଚେ ଯୋଗ ଅଗ୍ନି ସଦୃଶ୍ୟ ଅଟେ ଯେଉଁଥିରେ ତୁମର ସବୁ ପାପ ଜଳି ଯାଇଥାଏ ଆତ୍ମା ସତପ୍ରଧାନ ହୋଇଯାଇଥାଏ ସେଥିପାଇଁ ଏକମାତ୍ର ବାବାଙ୍କ ୟାଦରେ ଅର୍ଥାତ୍ ଯୋଗରେ ରୁହ ପ୍ରଶ୍ନ ପୁଣ୍ୟ ଆତ୍ମା ହେଉଥିବା ସନ୍ତାନମାନଙ୍କୁ କେଉଁ କଥା ପ୍ରତି ବହୁତ ବହୁତ ଧ୍ୟାନ ରଖିବାକୁ ହେବ ଉତ୍ତର ପଇସା ଦାନ କାହାକୁ ଦିଆଯାଇପାରିବ ଏହି କଥା ଉପରେ ପୁରା ପୁରା ଧ୍ୟାନ ଦେବାକୁ ପଡ଼ିବ ଯଦି କାହାକୁ ପଇସା ଦେଲ ଏବଂ ସିଏ ଯାଇ ମଦ ପିଇଲା ଖରାପ କର୍ମ କଲା ତେବେ ତାର ପାପ ତୁମ ଉପରକୁ ଆସିଯିବ ବର୍ତ୍ତମାନ ତୁମକୁ ପାପାତ୍ମାଙ୍କ ସହିତ ନେଣଦେଣ କରିବାର ନାହିଁ ଏଠାରେ ତ ତୁମକୁ ପୁଣ୍ୟ ଆତ୍ମା ହେବାର ଅଛି ଗୀତ ନା ଓହ ହମସେ ଜୁଦା ହୋଙ୍ଗେ ଓମ୍ ଶାନ୍ତି ଏହାକୁ କୁହାଯାଉଛି ଯୋଗର ଅଗ୍ନି ଯୋଗ ଅଗ୍ନି ଅର୍ଥାତ୍ ୟାଦର ଅଗ୍ନି ଅଗ୍ନି ଅକ୍ଷର କାହିଁକି କୁହାଯାଉଛି କାହିଁକି ନା ଏଥିରେ ପାପ ଜଳି ଯାଇଥାଏ ଏ କଥା କେବଳ ତୁମେ ସନ୍ତାନମାନେ ହିଁ ଜାଣିଛ କିପରି ଆମେ ତମ ପ୍ରଧାନରୁ ସତପ୍ରଧାନ ହେଉଛୁ ସତପ୍ରଧାନ ଅର୍ଥ ହିଁ ହେଉଛି ପୁଣ୍ୟ ଆତ୍ମା ଓ ତମ ପ୍ରଧାନ ଅର୍ଥ ହିଁ ହେଲା ପାପ ଆତ୍ମା କୁହାଯାଏ ମଧ୍ୟ ଇଏ ବହୁତ ପୁଣ୍ୟ ଆତ୍ମା ଓ ଇଏ ବହୁତ ପାପ ଆତ୍ମା ଅଟନ୍ତି ଏଥିରୁ ପ୍ରମାଣିତ ହେଉଛି ଆତ୍ମା ହିଁ ସତପ୍ରଧାନ ହେଉଛି ପୁଣି ପୁନର୍ଜନ୍ମ ନେଇ ତମ ପ୍ରଧାନ ହେଉଛି ସେଥିପାଇଁ ଏହାକୁ ପାପ ଆତ୍ମା କୁହାଯାଉଛି ପତିତ ପାବନ ବାବାଙ୍କୁ ମଧ୍ୟ ଏଇଥିପାଇଁ ମନେ ପକାଉଛନ୍ତି କି ଆପଣ ଆସି ଆମକୁ ପବିତ୍ର ଆତ୍ମା କରାଓ ଆତ୍ମାକୁ ପତିତ କିଏ କରାଇଲା ଏ କଥା କେହି ଜାଣିନାହାନ୍ତି ତୁମେ ଜାଣିଛ ଯେତେବେଳେ ପବିତ୍ର ଆତ୍ମା ଥିଲେ ସେତେବେଳେ ତାହାକୁ ରାମରାଜ୍ୟ କୁହାଯାଉଥିଲା ଏବେ ପତିତ ଆତ୍ମା ହୋଇଯାଇଛନ୍ତି ସେଥିପାଇଁ ଏହାକୁ ରାବଣ ରାଜ୍ୟ କୁହାଯାଉଛି ଭାରତ ହିଁ ପବିତ୍ର ପୁଣି ଭାରତ ହିଁ ପତିତ ହୋଇଥାଏ ବାବା ହିଁ ଆସି ଭାରତକୁ ପବିତ୍ର କରାଇଥାନ୍ତି ବାକି ସବୁ ଆତ୍ମାମାନେ ପବିତ୍ର ହୋଇ ଶାନ୍ତିଧାମକୁ ଚାଲିଯାଇଥାନ୍ତି ବର୍ତ୍ତମାନ ହେଉଛି ଦୁଃଖଧାମ ଏତେ ସହଜ କଥା ମଧ୍ୟ କାହାର ବୁଦ୍ଧିରେ ରହୁନାହିଁ ଯେବେ ହୃଦୟର ସହିତ ବୁଝିବେ ସେତେବେଳେ ପ୍ରକୃତ ବ୍ରାହ୍ମଣ ହେବେ ବ୍ରାହ୍ମଣ ନ ହେଲେ ବାବାଙ୍କ ଠାରୁ ସମ୍ପତ୍ତି ମିଳିପାରିବ ନାହିଁ ବର୍ତ୍ତମାନ ଏହା ହେଉଛି ସଙ୍ଗମ ଯୁଗର ଯଜ୍ଞ ଯଜ୍ଞ ନିମନ୍ତେ ବ୍ରାହ୍ମଣ ତ ନିଶ୍ଚୟ ଆବଶ୍ୟକ ଏବେ ତୁମେ ବ୍ରାହ୍ମଣ ହୋଇଛ ତୁମେ ଜାଣିଛ ମୃତ୍ୟୁ ଲୋକର ଏହା ଅନ୍ତିମ ଯଜ୍ଞ ଅଟେ ମୃତ୍ୟୁ ଲୋକରେ ହିଁ ଯଜ୍ଞ ହୋଇଥାଏ ଅମର ଲୋକରେ କୌଣସି ଯଜ୍ଞ ହୋଇନଥାଏ ଭକ୍ତମାନଙ୍କର ବୁଦ୍ଧିରେ ଏକଥା ପଶିବ ନାହିଁ ଭକ୍ତି ବିଲକୁଲ ଅଲଗା ମାର୍ଗ ଓ ଜ୍ଞାନ ଅଲଗା ମାର୍ଗ ଅଟେ ମନୁଷ୍ୟ ପୁଣି ବେଦଶାସ୍ତ୍ରଗୁଡ଼ିକୁ ହିଁ ଜ୍ଞାନ ବୋଲି ଭାବି ନେଇଛନ୍ତି ଯଦି ବେଦଶାସ୍ତ୍ରରେ ଜ୍ଞାନ ଥାଆନ୍ତା ତେବେ ମନୁଷ୍ୟ ତା ମାଧ୍ୟମରେ ଘରକୁ ଫେରିଯାଇଥାନ୍ତେ କିନ୍ତୁ ଡ୍ରାମା ଅନୁସାରେ କେହି ବି ଘରକୁ ଫେରିଯାଇପାରିବେ ନାହିଁ ବାବା ବୁଝାଇଛନ୍ତି ପ୍ରଥମ ନମ୍ବରର ଆତ୍ମା ମାନେ ଶ୍ରୀକୃଷ୍ଣଙ୍କୁ ହିଁ ସତ ରଜ ତମରେ ଆସିବାକୁ ପଡ଼ୁଛି ତେବେ ଅନ୍ୟମାନେ ପୁଣି ସତର ଅଭିନୟ କରି ଘରକୁ କିପରି ଫେରିଯାଇପାରିବେ ତାଙ୍କୁ ତ ପୁଣି ତମ ପ୍ରଧାନ ପର୍ଯ୍ୟନ୍ତ ଆସି ଅଭିନୟ କରିବାକୁ ହିଁ ପଡ଼ିବ ପ୍ରତ୍ୟେକ ଅଭିନେତାଙ୍କର ନିଜସ୍ୱ ଶକ୍ତି ରହିଛି ନା ବଡ଼ ବଡ଼ ଅଭିନେତାମାନେ କେତେ ନାମୀଗ୍ରାମୀ ହୋଇଥାନ୍ତି ସବୁଠାରୁ ମୁଖ୍ୟ ରଚୟିତା ନିର୍ଦ୍ଦେଶକ ଏବଂ ମୁଖ୍ୟ ଅଭିନେତା କିଏ ଅଟନ୍ତି ଏବେ ତୁମେମାନେ ବୁଝୁଛ ଗଡ୍ଫାଦର ହେଉଛନ୍ତି ମୁଖ୍ୟ ତାଙ୍କ ପଛକୁ ପୁଣି ଜଗଦମ୍ବା ଜଗତ ପିତା ଅଛନ୍ତି ଜଗତର ମାଲିକ ବିଶ୍ୱର ମାଲିକ ହେଉଛନ୍ତି ଏମାନଙ୍କର ଅଭିନୟ ନିଶ୍ଚୟ ଶ୍ରେଷ୍ଠ ଅଟେ ତେଣୁ ତାଙ୍କର ପ୍ରାପ୍ତି ମଧ୍ୟ ଅଧିକ ଅଟେ ପ୍ରାପ୍ତି ତ ବାବା ଦେଉଛନ୍ତି ଯେ ସବୁଠାରୁ ଉଚ୍ଚ ଅଟନ୍ତି କହୁଛନ୍ତି ତୁମେ ମୋତେ ଏତେ ସାହାଯ୍ୟ କରୁଛ ତେଣୁ ତୁମକୁ ଦରମା ଅର୍ଥାତ୍ ପ୍ରାପ୍ତି ମଧ୍ୟ ସେହିଭଳି ନିଶ୍ଚିତ ମିଳିବ ଯଦି ବାରିଷ୍ଟର ପଢ଼ାଇବେ ତେବେ କହିବେ ନା ଏତେ ଉଚ୍ଚ ପଦ ପ୍ରାପ୍ତ କରାଉଛି ତେଣୁ ଏହି ପାଠପଢ଼ା ପ୍ରତି ପିଲାମାନଙ୍କୁ କେତେ ଧ୍ୟାନ ଦେବା ଦରକାର ଗୃହସ୍ଥରେ ମଧ୍ୟ ରହିବାକୁ ହେବ କର୍ମଯୋଗ ସନ୍ନ୍ୟାସ ଅଟେ ନା ଗୃହସ୍ଥ ବ୍ୟବହାରରେ ରହି ସବୁକିଛି କରି ମଧ୍ୟ ବାବାଙ୍କଠାରୁ ସମ୍ପତ୍ତି ପାଇବା ପାଇଁ ପୁରୁଷାର୍ଥ କରିପାରିବ ଏଥିରେ କୌଣସି ଅସୁବିଧା ନାହିଁ କାମଧନ୍ଦା କରି ସେ ବାବାଙ୍କ ୟାଦରେ ରହିବାକୁ ହେବ ଜ୍ଞାନ ତ ବହୁତ ସହଜ ଅଟେ ଗାୟନ ମଧ୍ୟ କରୁଛନ୍ତି, ହେ ପତିତ ପାବନ ଆସ, ଆସି ଆମକୁ ପବିତ୍ର କର। ପବିତ୍ର ଦୁନିଆରେ ତ ରାଜଧାନୀ ଅଛି, ତେଣୁ ବାବା ସେହି ରାଜଧାନୀର ମଧ୍ୟ ଯୋଗ୍ୟ କରାଉଛନ୍ତି। ଏହି ଜ୍ଞାନରେ ଦୁଇଟି ମୁଖ୍ୟ ବିଷୟ ରହିଛି, ଅଲ୍ଫ ମାନେ ବାବା ଏବଂ ବେ ମାନେ ସମ୍ପତ୍ତି। ସଦର୍ଶନ ଚକ୍ରଧାରୀ ହୁଅ ଏବଂ ବାବାଙ୍କୁ ୟାଦ କର, ତେବେ ତୁମେ ସଦା ସୁସ୍ଥ ଏବଂ ଧନବାନ ହୋଇଯିବ। ବାବା କହୁଛନ୍ତି ମୋତେ ସେଠାରେ ଅର୍ଥାତ୍ ପରମଧାମରେ ୟାଦ କର, ଘରକୁ ମଧ୍ୟ ମନେ ପକାଅ, ମୋତେ ମନେ ପକାଇଲେ ତୁମେ ଘରକୁ ଯାଇପାରିବ। ସଦର୍ଶନ ଚକ୍ରଧାରୀ ହେଲେ ତୁମେ ଚକ୍ରବର୍ତ୍ତୀ ରାଜା ହେବ, ଏହି କଥା ବୁଦ୍ଧିରେ ଭଲ ରୂପେ ରହିବା ଦରକାର। ବର୍ତ୍ତମାନ ତ ସମସ୍ତେ ତମ ପ୍ରଧାନ ଅଟନ୍ତି, ସୁଖଧାମରେ ସୁଖ ଶାନ୍ତି ସମ୍ପତ୍ତି ସବୁ ମିଳିଥାଏ, ସେଠାରେ ଗୋଟିଏ ଧର୍ମ ରହିଥାଏ। ଏବେ ତ ଦେଖ ଘରେ ଘରେ କେତେ ଅଶାନ୍ତି ରହିଛି, ଦେଖ ଛାତ୍ରମାନେ କେତେ ହଙ୍ଗାମା କରୁଛନ୍ତି, ନିଜର ଗରମ ରକ୍ତ ଦେଖାଉଛନ୍ତି। ଏହା ହେଉଛି ତମ ପ୍ରଧାନ ଦୁନିଆ, ସତ୍ୟଯୁଗ ହେଲା ନୂଆ ଦୁନିଆ। ବାବା ସଙ୍ଗମରେ ହିଁ ଆସିଛନ୍ତି, ମହାଭାରତ ଲଢେଇ ମଧ୍ୟ ସଙ୍ଗମର ହିଁ ଅଟେ। ଏବେ ଏହି ଦୁନିଆ ବଦଳିବ, ବାବା ମଧ୍ୟ କହୁଛନ୍ତି ମୁଁ ନୂଆ ଦୁନିଆର ସ୍ଥାପନା କରିବା ପାଇଁ ସଙ୍ଗମରେ ଆସୁଛି। ଏହାକୁ ହିଁ ପୁରୁଷୋତ୍ତମ ସଙ୍ଗମ ଯୁଗ କହୁଛନ୍ତି। ପୁରୁଷୋତ୍ତମ ମାସ ପୁରୁଷୋତ୍ତମ ସମ୍ବତ ମାନେ ବର୍ଷ ମଧ୍ୟ ପାଳନ କରୁଛନ୍ତି, କିନ୍ତୁ ଏହି ପୁରୁଷୋତ୍ତମ ସଙ୍ଗମ ଯୁଗ ବିଷୟରେ କାହାକୁ ଜଣା ନାହିଁ। ସଙ୍ଗମରେ ହିଁ ବାବା ଆସି ତୁମକୁ ହୀରାତୁଲ୍ୟ କରାଉଛନ୍ତି, ପୁଣି ଏଥିରେ ମଧ୍ୟ କ୍ରମା ଅନୁସାରେ ତ ଥାନ୍ତି ନା, ହୀରା ସଦୃଶ ରାଜା ହୋଇଯାଉଛନ୍ତି, ବାକି ଯିଏ ସୁନା ସଦୃଶ ହେବେ ସେ ପ୍ରଜା ହୋଇଯାଉଛନ୍ତି। ପିଲା ଜନ୍ମ ନେଲା ଏବଂ ସମ୍ପତ୍ତିର ହକଦାର ହୋଇଗଲା, ବର୍ତ୍ତମାନ ତୁମେ ପବିତ୍ର ଦୁନିଆର ହକଦାର ହୋଇଯାଉଛ, ପୁଣି ସେଥିରେ ଉଚ୍ଚ ପଦ ପାଇବା ପାଇଁ ପୁରୁଷାର୍ଥ କରିବାକୁ ପଡ଼ିବ। ବର୍ତ୍ତମାନ ସମୟର ପୁରୁଷାର୍ଥ ତୁମର କଳ୍ପକଳ୍ପର ପୁରୁଷାର୍ଥର ଆଧାର ହୋଇଯିବ, ଜଣାପଡ଼ିଯାଇଥାଏ ଇଏ କଳ୍ପକଳ୍ପ ଏହିପରି ପୁରୁଷାର୍ଥ କରିବେ, ଏହାଙ୍କ ଦ୍ୱାରା ଏହାଠାରୁ ଆଉ ଅଧିକ ପୁରୁଷାର୍ଥ ହେବ ନାହିଁ। ଜନ୍ମ ଜନ୍ମାନ୍ତର କଳ୍ପକଳ୍ପାନ୍ତର ଇଏ ପ୍ରଜାରେ ହିଁ ଆସିବେ, ଇଏ ସାହୁକାର ପ୍ରଜାଙ୍କର ମଧ୍ୟରେ ଦାସଦାସୀ ହେବେ, କ୍ରମା ଅନୁସାରେ ତ ହେବେ ନା। ପାଠପଢ଼ା ଆଧାରରେ ସବୁକିଛି ଜଣାପଡ଼ି ଯାଇଥାଏ। ବାବା ତୁରନ୍ତ କହିଦେଇପାରିବେ ଯେ ଏହି ଅବସ୍ଥାରେ ଯଦି ତୁମେ କାଲି ଶରୀର ଛାଡ଼ିଦେଲ ତେବେ କି ପଦ ପାଇବ, ଦିନକୁ ଦିନ ସମୟ କମ୍ ହୋଇଚାଲିଛି, ଯଦି କେହି ଶରୀର ଛାଡ଼ିଦେବେ ତେବେ ପୁଣି ଆଉ ପଢ଼ିପାରିବେ ନାହିଁ। ହଁ, କେବଳ ଅଳ୍ପ କିଛି ବୁଦ୍ଧିରେ ରହିବ, ସେ ବାବାଙ୍କୁ ୟାଦ କରିବେ, ଯେପରି ଛୋଟ ପିଲାକୁ ମଧ୍ୟ ତୁମେ ୟାଦ କରାଉଛ, ତେବେ ସେ ଶିବାବା କହି ଚାଲିଥାଏ, ତେଣୁ ତାଙ୍କୁ ମଧ୍ୟ କିଛି ମିଳିଯାଇପାରିବ। ଛୋଟ ପିଲା ତ ମହାତ୍ମା ସଦୃଶ ହୋଇଥାନ୍ତି, ବିକାର ବିଷୟରେ କିଛି ଜାଣିନଥାନ୍ତି, ଯେତେ ଯେତେ ବଡ଼ ହୋଇଚାଲିବ ବିକାରର ପ୍ରଭାବ ପଡ଼ି ଚାଲିବ, କ୍ରୋଧ ହେବ, ମୋହ ହେବ ଆଦି ଆଦି। ବର୍ତ୍ତମାନ ତୁମକୁ ବୁଝାଯାଉଛି ଏହି ଦୁନିଆରେ ଆଖି ଦ୍ୱାରା ଯାହା କିଛି ଦେଖୁଛ ସେଥିରୁ ମମତ୍ୱ ତୁଟାଇ ଦେବା ଉଚିତ। ଆତ୍ମା ଜାଣିଛି ଯେ ଏସବୁ କବରଦାଖିଲ ଅର୍ଥାତ୍ ପୋତି ହୋଇଯିବ, ସବୁ ଜିନିଷ ତମ ପ୍ରଧାନ ଅଟେ। ମନୁଷ୍ୟ ମରିଗଲେ ତାଙ୍କର ପୁରୁଣା ଜିନିଷ ଗୁଡ଼ିକୁ କରଣୀଘୋର ମାନେ ଧୋବିକୁ ଦେଇଥାନ୍ତି, ବାବା ତ ବେହଦର କରଣୀଘୋର ଅଟନ୍ତି, ଧୋବା ମଧ୍ୟ ଅଟନ୍ତି। ତୁମଠାରୁ ନେଉଛନ୍ତି କ'ଣ ଓ ଦେଉଛନ୍ତି କ'ଣ? ତୁମେ ଯାହା ଅଳ୍ପ କିଛି ଧନ ବି ଦେଉଛ ତାହା ତ ନଷ୍ଟ ହିଁ ହେବାର ଅଛି, ତଥାପି ମଧ୍ୟ ବାବା କହୁଛନ୍ତି ଏହି ଧନ ନିଜ ପାଖରେ ରଖ, କେବଳ ଏଥିରୁ ମମତ ତୁଟାଇ ଦିଅ, ହିସାବ କିତାବର ପୁରା ସମାଚାର ବାବାଙ୍କୁ ଦେଇଚାଲ, ପୁଣି ନିର୍ଦ୍ଦେଶ ମିଳିଚାଲିବ। ତୁମର ଯାହା କିଛି ଅଛି ଏହି ବିଶ୍ୱବିଦ୍ୟାଳୟ ଓ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ଓ ସମ୍ପତ୍ତି ପ୍ରାପ୍ତି ନିମନ୍ତେ ଲଗାଇ ଦେଇଛ। ରୋଗ ପାଇଁ ଡାକ୍ତରଖାନା ରହିଥାଏ, ବିଶ୍ୱବିଦ୍ୟାଳୟ ଥାଏ ପଢ଼ାଇବା ପାଇଁ, ଏଠାରେ ତ କଲେଜ ଏବଂ ଡାକ୍ତରଖାନା ଉଭୟ ଏକତ୍ର ରହିଛି, ଏଥିପାଇଁ ତ କେବଳ ତିନି ପାଦ ଭୂମି ଆବଶ୍ୟକ। ବାସ୍, ଯାହାଙ୍କ ପାଖରେ ଆଉ କିଛି ନାହିଁ ସେ କେବଳ ତିନି ପାଦ ଜାଗା ଦେଇ ଦିଅନ୍ତି, ସେଠାରେ କ୍ଲାସ ଆରମ୍ଭ କରିଦିଅନ୍ତି। ତିନି ପାଦ ପୃଥିବୀ, ତାହା ତ କେବଳ ବସିବା ପାଇଁ ଜାଗା ହେଲା ନା, ତିନି ପାଦର ହିଁ ଆସନ ହୋଇଥାଏ। ତିନି ପାଦ ପୃଥିବୀକୁ ଅର୍ଥାତ୍ ସେବା କେନ୍ଦ୍ରକୁ କେହି ବି ଆସିଲେ ଭଲ ଭାବରେ ବୁଝିକରି ଯାଇପାରିବେ। କେହି ଆସିଲେ ଆସନରେ ବସାଇ ବାବାଙ୍କ ପରିଚୟ ଦିଅ। ବ୍ୟାଜ ମଧ୍ୟ ବହୁତ ତିଆରି କରୁଛି ସେବା ନିମନ୍ତେ, ଏହା ବହୁତ ସାଧାରଣ ଅଟେ। ଭଲ ଚିତ୍ର ମଧ୍ୟ ରହିଛି, ସମ୍ପୂର୍ଣ୍ଣ ରୂପେ ମଧ୍ୟ ଲେଖାଯାଇଛି। ଏହାଦ୍ୱାରା ତୁମର ବହୁତ ସେବା ହେବ। ଦିନକୁ ଦିନ ଯେତେ ବିପଦ ଆସି ଚାଲିବ, ସେତେ ମନୁଷ୍ୟମାନଙ୍କର ମଧ୍ୟ ବୈରାଗ୍ୟ ଆସିବ ଏବଂ ବାବାଙ୍କୁ ୟାଦ କରିବାରେ ଲାଗି ପଡ଼ିବେ। ମୁଁ ଆତ୍ମା ଅବିନାଶୀ ଅଟେ, ନିଜର ଅବିନାଶୀ ବାବାଙ୍କୁ ୟାଦ କରିବି। ବାବା ନିଜେ କହୁଛନ୍ତି, ମୋତେ ୟାଦ କଲେ ତୁମର ଜନ୍ମ ଜନ୍ମାନ୍ତର ପାପ ସମାପ୍ତ ହୋଇଯିବ। ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କ ପ୍ରତି ପୁରା ସ୍ନେହ ରଖିବାକୁ ହେବ। ଦେହ ଅଭିମାନୀ ହୁଅ ନାହିଁ। ହଁ, ପିଲାମାନଙ୍କ ପ୍ରତି ବାହ୍ୟ ସ୍ନେହ ଭଲେ ରଖ, କିନ୍ତୁ ଆତ୍ମାର ପ୍ରକୃତ ସ୍ନେହ ରୁହାନୀ ବାବାଙ୍କ ପ୍ରତି ରହୁ। ତାଙ୍କର ୟାଦ ଦ୍ୱାରା ହିଁ ବିକର୍ମ ବିନାଶ ହେବ। ମିତ୍ର ସମ୍ବନ୍ଧୀ ପିଲାମାନଙ୍କୁ ଦେଖି ମଧ୍ୟ ବୁଦ୍ଧି ବାବାଙ୍କ ୟାଦରେ ଲଟକି ରହିଥାଉ। ତୁମେ ପିଲାମାନେ ଯେପରି ୟାଦର ଫାଶିରେ ଲଟକି ରହିଛ, ଆତ୍ମାକୁ ନିଜର ପିତା ପରମାତ୍ମାକୁ ହିଁ ୟାଦ କରିବାକୁ ପଡ଼ିବ। ବୁଦ୍ଧି ଉପରେ ଲଟକି ରହୁ, ବାବାଙ୍କ ଘର ମଧ୍ୟ ଉପରେ ନା। ମୂଲ ବତନ, ସୂକ୍ଷ୍ମ ବତନ ଏବଂ ଏହା ହେଉଛି ସ୍ଥୂଳ ବତନ। ଏବେ ପୁଣି ଘରକୁ ଫେରିଯିବାକୁ ହେବ। ଏବେ ତୁମର ଯାତ୍ରା ପୁରା ହେଲା, ତୁମେ ଏବେ ଯାତ୍ରାରୁ ଫେରୁଛ, ତେଣୁ ନିଜର ଘର ପ୍ରିୟ ଲାଗୁଛି, ତାହା ହେଉଛି ବେହଦ୍ର ଘର। ନିଜର ଘରକୁ ଫେରିବାକୁ ହେବ। ମନୁଷ୍ୟ ଭକ୍ତି କରିଥାନ୍ତି ଘରକୁ ଯିବା ପାଇଁ, କିନ୍ତୁ ଜ୍ଞାନ ପୁରା ନଥିବାରୁ ଘରକୁ ଯାଇପାରିବେ ନାହିଁ। ଭଗବାନଙ୍କ ପାଖକୁ ଯିବା ପାଇଁ ଅଥବା ନିର୍ବାଣ ଧାମକୁ ଯିବା ପାଇଁ କେତେ ତୀର୍ଥ ଯାତ୍ରା ଆଦି କରୁଛନ୍ତି, ପରିଶ୍ରମ କରୁଛନ୍ତି। ସନ୍ନ୍ୟାସୀମାନେ କେବଳ ଶାନ୍ତିର ରାସ୍ତା ହିଁ ବତାଇଥାନ୍ତି, ସୁଖଧାମକୁ ତ ଜାଣି ହିଁ ନାହାନ୍ତି। ସୁଖଧାମର ରାସ୍ତା କେବଳ ବାବା ହିଁ ବତାଇଛନ୍ତି। ପ୍ରଥମେ ନିଶ୍ଚୟ ନିର୍ବାଣ ଧାମ ବାନପ୍ରସ୍ଥକୁ ଯିବାକୁ ହେବ, ଯାହାକୁ ବ୍ରାହ୍ମଣ ମଧ୍ୟ କୁହାଯାଏ, ବ୍ରହ୍ମାଣ୍ଡ ମଧ୍ୟ କୁହାଯାଏ। ସେମାନେ ପୁଣି ବ୍ରହ୍ମକୁ ଅର୍ଥାତ୍ ଘରକୁ ଈଶ୍ୱର ଭାବି ବସିଛନ୍ତି। ମୋ ଆତ୍ମା ବିନ୍ଦୁ ଅଟେ, ବ୍ରହ୍ମାଣ୍ଡ ଆମର ରହିବାର ସ୍ଥାନ ଅଟେ। ତୁମର ବି ପୂଜା ତ ହେଉଛି ନା, ତେବେ ବିନ୍ଦୁର ପୂଜା କେମିତି କରିବେ? ଯେତେବେଳେ ପୂଜା କରୁଛନ୍ତି ସେତେବେଳେ ଶାଳଗ୍ରାମ ତିଆରି କରି ଗୋଟିଏ ଗୋଟିଏ ଆତ୍ମାର ପୂଜା କରିଥାନ୍ତି। ବିନ୍ଦୁର ପୂଜା କିପରି ହେବ, ସେଥିପାଇଁ ବଡ଼ ବଡ଼ ଶାଳଗ୍ରାମ ତିଆରି କରିଦେଇଥାନ୍ତି। ବାବାଙ୍କର ତ ନିଜର ଶରୀର ନାହିଁ, ଏହି କଥା ବର୍ତ୍ତମାନ ତୁମେମାନେ ଜାଣୁଛ। ଚିତ୍ରରେ ମଧ୍ୟ ତୁମକୁ ବଡ଼ ରୂପ ଦେଖାଇବାକୁ ହେବ, ବିନ୍ଦୁକୁ କିପରି ବୁଝିବେ? ଏମିତି ତ ତାରକା ସଦୃଶ ଚିତ୍ର କରିବା ଉଚିତ। ଏହିପରି ତାରା ଭଳି ତିଳକ ମଧ୍ୟ ବହୁତ ମାତାମାନେ ଲଗାଇଥାନ୍ତି। ଧଳା ରଙ୍ଗରେ ତିଳକ ମଧ୍ୟ ତିଆରି ହୋଇ ମିଳିଥାଏ। ଆତ୍ମା ମଧ୍ୟ ଧଳା ଅଟେ ନା, ତାରକା ସଦୃଶ। ଏହି ବିନ୍ଦୁ ମଧ୍ୟ ଏକ ପ୍ରତୀକ ଅଟେ, ରୁକୁଟି ମଧ୍ୟରେ ଆତ୍ମା ରହିଥାଏ, ବାକି ଏହାର ଅର୍ଥ ତ କେହି ଜାଣିନାହାନ୍ତି। ଏକଥା ବାବା ବୁଝାଇଛନ୍ତି ଯେ ଏତେ ଛୋଟ ଆତ୍ମାରେ କେତେ ଜ୍ଞାନ ରହିଛି, ଏତେ ବମ୍ ଆଦି ତିଆରି କରି ଚାଲିଛନ୍ତି। ଆଶ୍ଚର୍ଯ୍ୟ ଆତ୍ମାରେ ଏତେ ଅଭିନୟ ଭରି ହୋଇ ରହିଛି, ଏହା ବହୁତ ଗୁହ୍ୟ କଥା। ଏତେ ଛୋଟ ଆତ୍ମା ଶରୀର ଦ୍ୱାରା କେତେ କାମ କରୁଛି। ଆତ୍ମା ଅବିନାଶୀ, ଆତ୍ମାର ପାର୍ଟର କେବେ ବିନାଶ ହୁଏ ନାହିଁ, ନା ଅଭିନୟ ବଦଳିଥାଏ। ଏବେ ବୃକ୍ଷ ବହୁତ ବଡ଼ ହୋଇଗଲାଣି, ଅର୍ଥାତ୍ ଜନସଂଖ୍ୟା ବଢ଼ିଗଲାଣି, ସେଥିଯୋଗରେ ବୃକ୍ଷ କେତେ ଛୋଟ ହୋଇଥାଏ, ପୁରୁଣା ତ ହୁଏ ନାହିଁ। ପବିତ୍ର ଛୋଟ ବୃକ୍ଷର କଲମୀ ଏବେ ଲାଗୁଛି। ତୁମେ ପତିତ ହୋଇଥିଲ, ଏବେ ପୁଣି ପବିତ୍ର ହେଉଛ। ଛୋଟ ଆତ୍ମାରେ କେତେ ପାଠ ଭରି ହୋଇ ରହିଛି, ଏହା ପ୍ରକୃତିର ବିଚିତ୍ରତା ଅଟେ। ଆତ୍ମା ଅବିନାଶୀ ଅଭିନୟ କରି ଚାଲିଛି, ଏହା କେବେ ବନ୍ଦ ହୁଏ ନାହିଁ। ଆତ୍ମା ଅବିନାଶୀ ଜିନିଷ ଅଟେ, ସେଥିରେ ଅବିନାଶୀ ଅଭିନୟ ଭରି ହୋଇ ରହିଛି, ଏହା ଆଶ୍ଚର୍ଯ୍ୟ ଅଟେ ନା। ବାବା ବୁଝାଉଛନ୍ତି ପିଲାମାନେ, ତୁମକୁ ଦେହି ଅଭିମାନୀ ହେବାକୁ ପଡ଼ିବ, ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କର। ଏହିଥିରେ ହିଁ ମେହନତ କରିବାକୁ ପଡ଼ୁଛି। ଅଧିକ ଅଭିନୟ ତୁମର ରହିଛି, ବାବାଙ୍କର ଏତେ ଅଭିନୟ ନାହିଁ ଯେତେ ତୁମର ଅଛି। ବାବା କହୁଛନ୍ତି, ତୁମେ ସ୍ୱର୍ଗରେ ସୁଖୀ ହୋଇଗଲେ ମୁଁ ବିଶ୍ରାମ କରୁଛି, ସେ ସମୟରେ ମୋର ଆଉ କୌଣସି ଅଭିନୟ ନଥାଏ। ବର୍ତ୍ତମାନ ସମୟରେ ଏତେ ସେବା କରୁଛି ନା, ଏହି ଜ୍ଞାନ ଏତେ ଆଶ୍ଚର୍ଯ୍ୟଜନକ, ଯାହାକି ତୁମ ବିନା ଆଉ କେହି ଟିକିଏ ବି ଜାଣିନାହାନ୍ତି। ବାବାଙ୍କ ୟାଦରେ ନ ରହିଲେ ଧାରଣା ମଧ୍ୟ ହେବ ନାହିଁ। ଖାଦ୍ୟ ପାନୀୟ ଆଦିରେ ଫରକ ପଡ଼ିବା ଦ୍ୱାରା ଧାରଣାରେ ମଧ୍ୟ ଫରକ ପଡ଼ିଯାଇଥାଏ। ଏଥିରେ ପବିତ୍ରତା ବହୁତ ଆବଶ୍ୟକ। ବାବାଙ୍କୁ ୟାଦ କରିବା ବହୁତ ସହଜ ଅଟେ। ବାବାଙ୍କୁ ୟାଦ କରିବାକୁ ହେବ ଏବଂ ବର୍ଷା ପାଇବାକୁ ହେବ। ସେଥିପାଇଁ ବାବା କହିଛନ୍ତି, ତୁମେ ନିଜ ପାଖରେ ମଧ୍ୟ ଚିତ୍ର ରଖ, ଯୋଗର ଏବଂ ବର୍ଷା ଅର୍ଥାତ୍ ଲକ୍ଷ୍ମୀନାରାୟଣଙ୍କର ଚିତ୍ର ତିଆରି କରି ରଖ, ତେବେ ନିଶା ରହିବ। ମୁଁ ବ୍ରାହ୍ମଣରୁ ଦେବତା ହେଉଛି, ପୁଣି ଦେବତାରୁ କ୍ଷତ୍ରିୟ ହେବି। ବ୍ରାହ୍ମଣ ହେଉଛନ୍ତି ପୁରୁଷୋତ୍ତମ ସଙ୍ଗମ ଯୋଗୀ, ତୁମେ ପୁରୁଷୋତ୍ତମ ହେଉଛ ନା। ମନୁଷ୍ୟମାନଙ୍କୁ ଏହି କଥା ବୁଝାଇବା ପାଇଁ କେତେ ମେହନତ କରିବାକୁ ପଡ଼ୁଛି। ଦିନକୁ ଦିନ ଯେତେ ଯେତେ ଜ୍ଞାନକୁ ବୁଝିବେ ସେତେ ଖୁସି ମଧ୍ୟ ବଢ଼ିବ। ତୁମେ ସନ୍ତାନମାନେ ଜାଣିଛ, ବାବା ଆମର ବହୁତ କଲ୍ୟାଣ କରୁଛନ୍ତି, କଳ୍ପ କଳ୍ପ ଆମର ଉନ୍ନତିର କଳା ହୋଇଥାଏ। ଏଠାରେ ରହିଥିବାରୁ ଶରୀର ନିର୍ବାହ ଅର୍ଥେ ସବୁକିଛି କରିବାକୁ ପଡ଼ୁଛି। ବୁଦ୍ଧିରେ ରହୁ ଯେ ଆମେ ଶିବବାବାଙ୍କ ଭଣ୍ଡାରରୁ ଖାଉଛୁ, ଶିବବାବାଙ୍କୁ ୟାଦ କଲେ କାଳକଣ୍ଟକ ଦୂର ହୋଇଯିବ, ପୁଣି ଆତ୍ମା ଏହି ପୁରୁଣା ଶରୀର ଛାଡ଼ି ଚାଲିଯିବ। ପିଲାମାନେ ବୁଝୁଛନ୍ତି ବାବା କାହାଠାରୁ କିଛି ବି ନେଉନାହାନ୍ତି, ସେ ତ ଦାତା ଅଟନ୍ତି। ବାବା କହୁଛନ୍ତି ମୋର ଶ୍ରୀମତରେ ଚାଲ, ତୁମର କାହାକୁ ପଇସା ଦାନ କରିବା ଉଚିତ ଏହି କଥା ଉପରେ ପୁରା ଧ୍ୟାନ ଦେବାକୁ ପଡ଼ିବ। ଯଦି କାହାକୁ ପଇସା ଦେଲ ଏବଂ ସେ ଯାଇ ମଦ୍ୟପାନ କଲେ, ଖରାପ କାର୍ଯ୍ୟ କଲେ, ତେବେ ତାର ପାପ ତୁମ ଉପରକୁ ଆସିଯିବ। ପାପ ଆତ୍ମାମାନଙ୍କ ସହିତ ନେଣଦେଣ କରି ପାପ ଆତ୍ମା ହୋଇଯାଉଅଛନ୍ତି, କେତେ ଫରକ ରହିଛି। ପାପ ଆତ୍ମାଙ୍କ ସହିତ ନେଣଦେଣ କରି ପାପ ଆତ୍ମା ହୋଇଯାଉଛନ୍ତି, ଏଠାରେ ତ ତୁମକୁ ପୁଣ୍ୟ ଆତ୍ମା ହେବାର ଅଛି, ସେଥିପାଇଁ ପାପ ଆତ୍ମାଙ୍କ ସହିତ ଆଦାନ ପ୍ରଦାନ କର ନାହିଁ। ବାବା କହୁଛନ୍ତି କାହାକୁ ବି ଦୁଃଖ ଦିଅ ନାହିଁ, କାହା ପ୍ରତି ମୁହ ରଖ ନାହିଁ। ବାବା ମଧ୍ୟ ସାକାରୀନ ହୋଇ ଆସୁଛନ୍ତି, ଅର୍ଥାତ୍ ମିଠା ସୁଖ ଦେବା ପାଇଁ ଆସୁଛନ୍ତି। ପୁରୁଣା ଅବଗୁଣ ନେଇ ଦେଖ କେତେ ଶୁଦ୍ଧ ଦେଉଛନ୍ତି, ବହୁତ ଅଧିକ ଶୁଦ୍ଧ ମିଳୁଛି, କେତେ ଭୋଳା ଅଟନ୍ତି, ଦୁଇ ମୁଠା ବଦଳରେ ମହଲ ଦେଇ ଦେଉଛନ୍ତି। ଆଚ୍ଛା, ମିଠା ମିଠା ଶିଖିଲାଧି ସନ୍ତାନମାନଙ୍କ ପ୍ରତି ମାତୃପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣ ପାଇଁ ମୁଖ୍ୟ ସାର 1 ନମ୍ବର। ଏବେ ତୁମର ଯାତ୍ରା ସମାପ୍ତ ହେଲା, ତୁମକୁ ନିଜ ଘରକୁ ଫେରିବାକୁ ହେବ। ତେଣୁ ଏହି ପୁରୁଣା ଦୁନିଆ ପ୍ରତି ବେହଦର ବୈରାଗ୍ୟ ରଖି ବୁଦ୍ଧି ଯୋଗୁଁ ବାବାଙ୍କ ସ୍ମୃତିରେ ଉପରେ ସ୍ଥିର ରଖିବାକୁ ହେବ। 2 ନମ୍ବର, ସଙ୍ଗମ ଯୁଗରେ ବାବା ଯେଉଁ ଯଜ୍ଞ ରଚନା କରିଛନ୍ତି ସେହି ଯଜ୍ଞର ରକ୍ଷା କରିବା ପାଇଁ ସଚ୍ଚା ସଚ୍ଚା ପବିତ୍ର ବ୍ରାହ୍ମଣ ହେବାକୁ ପଡ଼ିବ। କର୍ମଧନ୍ଦା ଆଦି କରି ମଧ୍ୟ ବାବାଙ୍କର ୟାଦରେ ରହିବାକୁ ହେବ। ବରଦାନ ଆଦି ରତ୍ନର ସ୍ମୃତି ଦ୍ୱାରା ନିଜର ଜୀବନର ମୂଲ୍ୟକୁ ଜାଣିପାରୁଥିବା ସଦା ସମର୍ଥ ଆତ୍ମା ଭବ। ଯେପରି ବ୍ରହ୍ମା ବାବା ଆଦିଦେବ ଅଟନ୍ତି, ସେହିପରି ବ୍ରହ୍ମା କୁମାର କୁମାରୀମାନେ ମଧ୍ୟ ଆଦିରତ୍ନ ଅଟନ୍ତି। ଆଦିଦେବଙ୍କର ସନ୍ତାନ ମାଷ୍ଟର ଆଦିଦେବ ଅଟନ୍ତି। ନିଜକୁ ଆଦିରତ୍ନ ଭାବିବା ଦ୍ୱାରା ହିଁ ନିଜର ଜୀବନର ମୂଲ୍ୟକୁ ଜାଣିପାରିବ, କାହିଁକି ନା ଆଦିରତ୍ନ ଅର୍ଥାତ୍ ପ୍ରଭୁଙ୍କର ରତ୍ନ ବା ଐଶ୍ୱରୀୟ ରତ୍ନ, ତେଣୁ କେତେ ମୂଲ୍ୟ ବଢ଼ିଗଲା। ସେଥିପାଇଁ ନିଜକୁ ସର୍ବଦା ଆଦିଦେବଙ୍କର ସନ୍ତାନ ମାଷ୍ଟର ଆଦିଦେବ ଆଦିରତ୍ନ ମନେ କରି ସବୁ କାର୍ଯ୍ୟ କର, ତାହେଲେ ସମର୍ଥ ଭାବର ବରଦାନ ମିଳିଯିବ, କିଛି ବି ବ୍ୟର୍ଥରେ ନଷ୍ଟ ହୋଇପାରିବ ନାହିଁ। ସ୍ଲୋଗାନ, ଜ୍ଞାନୀ ତୁ ଆତ୍ମା ତାଙ୍କୁ କୁହାଯିବ ଯେଉଁମାନେ ଧୋକା ଖାଇବା ପୂର୍ବରୁ ପରଖିନେ ନିଜକୁ ସୁରକ୍ଷିତ କରିଦିଅନ୍ତି। ଓମ୍ ଶାନ୍ତି। ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମ ଶକ୍ତି ପ୍ରଦାନ କରିବାର ସେବା କର। 11 ନମ୍ବର, ଏବେ ସେବା କ୍ଷେତ୍ରରେ ସୂକ୍ଷ୍ମ ଶକ୍ତିର ପ୍ରୟୋଗ କରି ସମସ୍ତଙ୍କର ବୁଦ୍ଧିକୁ ପରିବର୍ତ୍ତନ କରିବାର ସେବାକୁ ଯୋଡ଼ି ଦିଅ, ତାପରେ ଦେଖିବ ସଫଳତା ତୁମ ନିକଟରେ ଆପେ ଆପେ ନତମସ୍ତକ ହୋଇଯିବ। ତେବେ ସେବା କ୍ଷେତ୍ରରେ ଯାହା ବି ସବୁ ବିଘ୍ନଗୁଡ଼ିକ ଆସୁଛି, ସେହି ବିଘ୍ନ ରୂପୀ ପରଦା ପଛପଟେ କଲ୍ୟାଣର ଦୃଶ୍ୟ ଲୁଚି ରହିଛି। କେବଳ ସଂକଳ୍ପର ଏବଂ ବାଣୀର ଶକ୍ତି ଦ୍ୱାରା ବିଘ୍ନ ରୂପୀ ପରଦାକୁ ହଟେଇ ଦିଅ, ତେବେ ଭିତରେ ଲୁଚିଥିବା କଲ୍ୟାଣର ଦୃଶ୍ୟ ଦେଖାଯିବ। ଆଚ୍ଛା, ଓମ୍ ଶାନ୍ତି।